ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ତୁମ ପବିତ୍ର ଜଳ ଢାଳି ଜଳ ମୋତେ ଧୋଇ ଦେ
କର ପା
ସଭିଙ୍କୁ କ୍ଷମା ମାଗିବାକୁ ପ୍ରଭୁଙ୍କର
କ୍ଷମା ମାଗିବାକୁ ପ୍ରଭୁଙ୍କର
ଅନୁତପ୍ତ ହୃଦୟ ଛୁଁଛି ତୁମ ପୟର ଛୁଁଛି ତୁମ ପୟର
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামরে মু পাস্টর পূর্ণচন্দ্র আউ থরে আপনমানঙ্কু এই কার্যক্রমরে স্বাগত করুছি। সেই সর্বশক্তি সর্বজ্ঞানী পরমেশ্বর আপনমানঙ্কু আশীর্বাদ করন্তু। আপনমানঙ্কু সমস্ত প্রকার দুঃখ কষ্ট বাধা ক্লেশ ও শত্রু শয়তান ও ରୋଗରୁ ମହାମାରୀ କରୋନା ଭାଇରସରୁ ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ କୃପା, ତାହାଙ୍କ ଦୟା, ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ପ୍ରଭୁ ମୋର ମେଷପାଳକ, ମୁଁ କରୋନା ଭାଇରସକୁ ଭୟ କରେ ନାହିଁ, ଭାଗ ଏକ। ପ୍ରିୟ ଶ୍ରୋତା, ଯେବେ ଆମେ କରୋନା ଭାଇରସ ବିଷୟରେ ଆଲୋଚନା କରୁ, ଆଉ କେତେଦିନ ଧରି ଆମେ ଏହି କରୋନା ଭାଇରସ ବିଷୟରେ ଆଲୋଚନା କରୁଅଛୁ, ଯେପରି ଯଦି ଆପଣମାନଙ୍କଠାରେ ସମୟ ଅଛି ପଢ଼ନ୍ତୁ ଗୀତ ସଂହିତା 23:1-6 ଆଉ ଯାକୁବ 4:13-15 ଯାହାକି ଗୀତ ସଂହିତା 23 ପର୍ବ ଆମେ ମୁଖସ୍ଥ କରିସାରିଅଛୁ। ପ୍ରିୟ ଶ୍ରୋତା, ଯେହେତୁ ଆମେ ବିଦ୍ୟାଳୟଗୁଡ଼ିକର ବନ୍ଦ, କ୍ରୀଡ଼ା ଇଭେଣ୍ଟଗୁଡ଼ିକର ବାତିଲ, ଉତ୍ସବଗୁଡ଼ିକ ପୁନର୍ନିର୍ଦ୍ଧାରିତ ହେବା ଏବଂ ଏପରିକି ଚର୍ଚ୍ଚଗୁଡ଼ିକ ବନ୍ଦ ହେବା ଉପରେ ଦୃଷ୍ଟି ରଖିବା ବେଳେ ଆମକୁ ଏହି ଅପ୍ରତ୍ୟାଶିତ କଠୋର ପଦକ୍ଷେପଗୁଡ଼ିକର ମୂଳରେ କ'ଣ ଅଛି? ଆମେ କ'ଣ ବନ୍ଦ କରିବାକୁ ଚେଷ୍ଟା କରୁଛୁ? ଏହା କ'ଣ ହୋଇପାରେ ଯାହାକୁ ଆମେ ଭୟ କରୁଛୁ? ଏହା କ'ଣ ଯାହା ଏତେ ସଂଖ୍ୟକ ଲୋକ ଚିନ୍ତିତ ଅଛନ୍ତି? ପ୍ରକୃତରେ ସେଠାରେ ଏକ ଅଦୃଶ୍ୟ ଶତ୍ରୁ ଅଛି ଯାହାକୁ ଆମେ ନିୟନ୍ତ୍ରଣ କରିବାକୁ ବା କରିପାରିବୁ ନାହିଁ, ଯାହା ଆମକୁ ପାଇବାକୁ ବାହାରିଛି। ଏହି ଦିନରେ ନେତାମାନେ ବାସ୍ତବତା ଦ୍ୱାରା ନମ୍ର ହୋଇଛନ୍ତି କି? ଦୁନିଆର କୌଣସି ସୈନ୍ୟ ଏହାକୁ ରୋକିପାରିବ କି ନାହିଁ? ଏହା ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଏହାକୁ ରୋକିପାରିବ କି ନାହିଁ? ଏହା ହେଉଛି ଏକ ପ୍ରଶ୍ନ। ବାସ୍ତବତା ଦ୍ୱାରା ଆମେ ନିଜେ ନମ୍ର ଅଟୁ କି? ଆମେ ଯେଉଁଠାରେ ନା ଦୂର ସପ୍ତାହ ପୂର୍ବେ ଅପେକ୍ଷା ଆମ ଜୀବନ ଉପରେ ନିୟନ୍ତ୍ରଣ ଉପରେ ନିର୍ଭରଶୈଳୀ ଏବଂ ଆତ୍ମବିଶ୍ୱାସୀ ଅଟୁ ନାହିଁ। ଚାମ୍ପିଅନସିପ୍ ବାସ୍କେଟବଲ୍ ଖେଳ, ରାଜ୍ୟ ଟୁର୍ଣ୍ଣାମେଣ୍ଟ ଏବଂ ମାର୍ଚ୍ଚ ପାଗଳ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟରେ ଆମର ଜିନିଷଗୁଡ଼ିକ ଆମର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ହେବ ବୋଲି ଆମେ ଭାବୁଥିଲୁ। ଏକ ଧୂଆଁ ପରି ଏକ ମୁହୂର୍ତ୍ତରେ ଚାଲିଗଲା। ଡିସ୍ମି ୱାର୍ଲ୍ଡ ଡିଜିଟାଲ ଏବଂ ପ୍ରାୟାଲ ଯୁକ୍ତ ଆମର ଛୁଟି ଯୋଜନା ସବୁ ଆମଠାରୁ କୌଣସି ଇନପୁଟ ବିନା ବଦଳିଛି। ଆମେ କ'ଣ କରିବାକୁ ଯାଉଛୁ ଏବଂ ଆମେ ଏହାକୁ କିପରି କରିବାକୁ ଯାଉଛୁ? ସମସ୍ତ ଗର୍ଭ ପାଇଁ ବର୍ତ୍ତମାନ ପରିବର୍ତ୍ତନ କରାଯାଇଛି। ମୁଁ ପିଲାଦିନେ ବଞ୍ଚିବା କଥା ମନେ ରଖିବା ଗୋଟିଏ ଜିନିଷ ହେଉଛି, ବୃଦ୍ଧ ଲୋକମାନେ ପ୍ରଭୁ ଇଚ୍ଛା କରନ୍ତି କିମ୍ବା ଯଦି ପ୍ରଭୁ ଚାହାନ୍ତି ଶବ୍ଦ ସହିତ ସେମାନଙ୍କ ବାର୍ତ୍ତାଳାପକୁ ଶେଷ କରିବେ। ଏହାପରେ ହିଁ ମୁଁ ବୁଝିଲି ଯେ ସେମାନେ ପ୍ରେରିତ ନାମକ ଜଣେ ଜଣାଶୁଣା ଲେଖକୁ ଉଦ୍ଧଷ୍ଟ କରୁଛନ୍ତି। ପ୍ରିୟ ଶ୍ରୋତା, ଯାକୁବ ବାଇବଲର ଏକ ବିଭାଗ ଲେଖିଥିଲେ ଏବଂ ସେ ଯାହା ଆମେ ପାଉଅଛୁ ଯାକୁବ 4:13-15। ଏହି ରେକର୍ଡ଼ରେ ଆମେ ପାଉଅଛୁ, ବର୍ତ୍ତମାନ ଶୁଣ, ଯେଉଁମାନେ କୁହନ୍ତି ଆଜି କିମ୍ବା ଆସନ୍ତାକାଲି ଆମେ ଏହି କିମ୍ବା ସେହି ସହରକୁ ଯିବା, ସେଠାରେ ଗୋଟିଏ ବର୍ଷ ବିତାଇବା, ବ୍ୟବସାୟ କରିବା ଏବଂ ଟଙ୍କା ରୋଜଗାର କରିବା, କାହିଁକି ଆସନ୍ତାକାଲି କ'ଣ ହେବ ତାହା ମଧ୍ୟ ଆପଣ ଜାଣନ୍ତି ନାହିଁ। ତୁମ୍ଭର ଜୀବନ କ'ଣ? ତୁମ୍ଭେ ଏକ ଭୁଲ ଯାହା ଅଳ୍ପ ସମୟ ପାଇଁ ଦେଖାଯାଏ ଏବଂ ତାପରେ ଅଦୃଶ୍ୟ ହୋଇଯାଏ, ଏହା ପରିବର୍ତ୍ତେ ତୁମ୍ଭେ କହିବା ଉଚିତ ଯେ ଯଦି ଏହା ପ୍ରଭୁଙ୍କର ଇଚ୍ଛା ତେବେ ଆମ୍ଭେମାନେ ବଞ୍ଚିବା ଏବଂ ଏହି ବା ତାହା କରିବା। ଗତ ସପ୍ତାହରେ ଆମେ ଏପରି କିଛି ଜିନିଷ ଭାବିଥିଲୁ ଯାହା ଆମକୁ କିଛି କରିବାକୁ ବାରଣ କରିବ ନାହିଁ। କିଛି ସରକାରୀ ଅଧିକାରୀଙ୍କ ଘୋଷଣା ହେତୁ ହଠାତ୍ ଆମେ ତାହା କରିବୁ ନାହିଁ। ସେହି ପୁରୁଣା ଲୋକମାନେ ଜାଣିଥିଲେ ଯେତେବେଳେ ସେମାନେ କହିଥିଲେ ଯଦି ଏହା ପ୍ରଭୁଙ୍କର ଇଚ୍ଛା ଅଟେ, ଯେହେତୁ ଆମେ ଏକ ପରିସ୍ଥିତିର ସାମ୍ନା କରୁଛୁ ଯାହା ଏକ ସଙ୍କଟରେ ପରିଣତ ହୋଇଛି। ଆମ ସମସ୍ତେ ଏହି ସମୟରେ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ଆମର ନେତା କିଏ? ଆମର ନେତାମାନେ ଆମକୁ କ'ଣ ରକ୍ଷା କରିବାକୁ ଚାହୁଁଛନ୍ତି? ଯଦି ସେମାନେ ବିଫଳ ହୁଅନ୍ତି ତେବେ କ'ଣ ହେବ? ଯଦି ଏହି ଜିନିଷ ଜାରି ରହେ ତେବେ ଆମେ କ'ଣ କରିବାକୁ କିମ୍ବା ହେବାକୁ ପ୍ରସ୍ତୁତ? ଆମେ କେଉଁ ସ୍ୱାଧୀନତା ତ୍ୟାଗ କରିବୁ? ନିଶ୍ଚିତ ଭାବରେ ଗୋଟିଏ କଥା, କେଉଁ ଦିଗରେ ଦୌଡ଼ିବାକୁ ଚେଷ୍ଟା କରୁଥିବା ପାହାଡ଼ ଉପରେ ବିଛା ଯାଇଥିବା ମେଣ୍ଢା ପରି ଆମକୁ ପରମେଶ୍ୱର ଦେଖିବାକୁ ଆବଶ୍ୟକ ପଡ଼ିବ। ସୋସିଆଲ ମିଡ଼ିଆରେ ସୂଚନା ବିସ୍ତାର ଏବଂ ବିଘ୍ନ ହେତୁ କିଛି ମେଣ୍ଢା ଭୟଭୀତ ହୋଇଥାନ୍ତି ଏବଂ ସେମାନଙ୍କ ଭୟ ସେମାନଙ୍କୁ ମାରିଦେବ। ପ୍ରିୟ ଶ୍ରୋତା, ଯେତେବେଳେ ତୁମେ ଆମର ଚିନ୍ତାର ସ୍ତରକୁ ପଛକୁ ପକାଇବ, ଏସବୁର ହୃଦୟରେ କ'ଣ ଅଛି? ଆମେ ପ୍ରକୃତରେ କ'ଣ ଚିନ୍ତା କରୁଛୁ? ମରିବାର ସମ୍ଭାବନା ବିଷୟରେ ଆମେ ଚିନ୍ତା କରୁଛୁ? ଆମର ନିଜ ମୃତ୍ୟୁକୁ ଭୟ କିମ୍ବା ଆମେ ଭଲ ପାଉଥିବା ଲୋକଙ୍କୁ ମୃତ୍ୟୁଙ୍କୁ ଭୟ କରିବା ଏକ ପ୍ରକୃତ ଚିନ୍ତା। ତଥାପି ବିଶ୍ୱାସୀ ଭାବରେ ମୃତ୍ୟୁ ଭୟରେ ଆମର ଆଣ୍ଟି ବା ଅଣ୍ଟତଡ଼ ଅଛି। ତାଙ୍କର ନାମ ଯୀଶୁଖ୍ରୀଷ୍ଟ, ଯେ କହିଥିଲେ ମୁଁ ପୁନରୁତ୍ଥାନ ଏବଂ ଜୀବନ। ପ୍ରତିବର୍ଷ ଏଠାରେ ଏହି ଅଞ୍ଚଳରେ ସାଣ୍ଡେଲ ଉଡ୍ 4 ଚେଟିକ୍ ଦ୍ୱାରା ଏକ ସ୍ୱପ୍ନର ଘର ପାଇଁ ଲାଫେଇ ହୋଇଥାଏ। ଏକ ସମ୍ପୂର୍ଣ୍ଣ ସୁଜଜିତ ବ୍ୟାଣ୍ଡ ନୂତନ ସୁନ୍ଦର ଘର ଜିତିବାର ସୁଯୋଗ ପାଇଁ ଆପଣ ରାଫେଲ ଟିକେଟ୍ ପାଇଁ $100 ଦିଅନ୍ତି ବା $100 ଦିଅନ୍ତି। ଯଦି ସେମାନେ ତୁମର ନାମ ଆକାନ୍ତି, ଘର ତୁମର ହୋଇଥାଏ, ଆପଣ ନିଶ୍ଚିତ ହୋଇପାରିବେ ଯେ ଏହା ପ୍ରସ୍ତୁତ ଏବଂ ତୁମ୍ଭେ ଆଗ ଦ୍ୱାର ଦେଇ ଯିବା ମାତ୍ରେ ତୁମର ତୁମ୍ଭକୁ ଯିବା ପାଇଁ ଅପେକ୍ଷା କରେ। ତୁମ୍ଭେ ଜିତିବା କ୍ଷଣେ ତୁମ୍ଭେ ଅନ୍ୟମାନଙ୍କୁ ଜଣାନ୍ତୁ ଯେ ମୁଁ ଏକ ନୂତନ ଘର ପାଇଛି ଏବଂ ମୁଁ ଯେଉଁ ସ୍ଥାନକୁ ରହୁଛି ସେଠାରେ ଚାଲିଯିବି। ମୃତ୍ୟୁ ବିଷୟରେ ଯୀଶୁ ଯାହା କହୁଛନ୍ତି ତାହା ଆମେ ପ୍ରକୃତରେ ବିଶ୍ୱାସ କରିବାରେ ବା ବିଶ୍ୱାସ କରିପାରିବା କି? ପ୍ରିୟସତା, ମୁଁ ଭାବୁଛି ଅନନ୍ତ ପକ୍ଷେ ତାଙ୍କ ମୃତ୍ୟୁକୁ ବିଚାର କରିବା ଉଚିତ ଯେ ଆମେ ଜାଣୁ ଯେ ସେ ମରିଛନ୍ତି ଏବଂ ଆମେ ଜାଣୁ ସେ ପୁନରୁତ୍ଥିତ ହୋଇଛନ୍ତି, କାରଣ 500 ଅଧିକ ପ୍ରତ୍ୟକ୍ଷଦର୍ଶୀ ତାଙ୍କୁ ଏକ ସମୟରେ ଦର୍ଶନ କରିଛନ୍ତି ଆଉ ଦେଖିଛନ୍ତି। ପ୍ରିୟସତା, ଯୀଶୁ ଖ୍ରୀଷ୍ଟରେ ମୃତ୍ୟୁବରଣ କଲେ ଏବଂ ସେ ମୃତ୍ୟୁର ପୁନରୁତ୍ଥାନ ହେଲେ, କାରଣ ସେ ଜାଣିଥିଲେ ଯେ ଆମର ଭୁଲ କାର୍ଯ୍ୟ ଏବଂ ହୃଦୟରେ ଥିବା ମନ୍ଦତା ହେତୁ ଆମେ ସମସ୍ତେ ମରିବାକୁ ଯାଉଅଛୁ। ସେ ଜାଣିଥିଲେ ଯେ ଆମେ ମୃତ୍ୟୁକୁ ଭୟ କରିବୁ, କାରଣ ଭିତରେ ଆମେ ଜାଣୁ ଯେ ଆମେ ଭୁଲ କରିଛୁ ଏବଂ କୌଣସି ପ୍ରକାରେ ଆମେ ଯାହା କରିଛୁ ସେଥିପାଇଁ ଏକ ହିସାବ ଦେବାକୁ ଯାଉଛୁ। ଆମ ପ୍ରତି ଥିବା ପ୍ରେମରୁ ହିଁ ସେ ଆମଠାରୁ ମୃତ୍ୟୁ ଭୟକୁ ଦୂର କରିବା ପାଇଁ ଶବ୍ଦ ଦେଇଥିଲେ। ସେ କହିଥିଲେ, ଯାହାକି ଆମେ ଯୋହନ 14:1-3 ପାଉଛୁ, ଏକ ସୌନ୍ଦର୍ଯ୍ୟ କଥା, ତୁମ୍ଭର ହୃଦୟ ଉଦ୍ବିଗ୍ନ ନ ହେଉ, ତୁମ୍ଭେ ଈଶ୍ୱରଙ୍କଠାରେ ବିଶ୍ୱାସ କର ଆଉ ମୋଠାରେ ବି ବିଶ୍ୱାସ କର, ଯେହେତୁ ମୋ ପିତାଙ୍କ ଘରେ ଅନେକ କୋଠରୀ ଅଛି, ଯଦି ତାହା ନଥାନ୍ତା ମୁଁ ଆପଣମାନଙ୍କୁ କହିନଥାନ୍ତି। ମୁଁ ତୁମ୍ଭମାନଙ୍କ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି, ଆଉ ଯେବେ ମୁଁ ସେହି ସ୍ଥାନ ପ୍ରସ୍ତୁତ କରିବି ମୁଁ ଆଉ ଥରେ ଫେରସ୍ତ ହେବି, ଆଉ ଯେଉଁ ସ୍ଥାନରେ ମୁଁ ଥିବି ତୁମେମାନେ ସେହି ସ୍ଥାନରେ ଥିବ ବୋଲି ଏହି ପଦରେ ଆମମାନଙ୍କୁ ସ୍ପଷ୍ଟ ରୂପରେ କହୁଅଛି। ପ୍ରିୟସତା, ଆଜି ଅଧିକରୁ ଅଧିକ ଲୋକ ଅସୁବିଧାରେ ପଡ଼ୁଛନ୍ତି, କାରଣ ସେମାନେ ସାମ୍ନା କରିବାକୁ ବାଧ୍ୟ ହେଉଛନ୍ତି, ମୁଁ ଏହି କରୋନା ଭାଇରସ୍ ପାଇପାରେ ଏବଂ ଏହା ମଧ୍ୟ ଜାଣିନାହିଁ। ସେମାନେ ନିଜକୁ ବିଶ୍ୱାସ କରନ୍ତି ଯେ ସେମାନେ ମୃତ୍ୟୁବରଣ କରିଥିବା ଅଳ୍ପ ପ୍ରତିଶତ ଲୋକଙ୍କ ମଧ୍ୟରେ ରହିବେ। ସେମାନେ ସମସ୍ତ ପ୍ରକାର ସତର୍କତା ଅବଲମ୍ବ କରିପାରନ୍ତି, କିନ୍ତୁ ଯାହା ଘଟେ ତାହା ଉପରେ ସେମାନେ ତଥାପି ଅଳ୍ପ ନିୟନ୍ତ୍ରଣ କରନ୍ତି। ପ୍ରିୟସୁତା, ମୃତ୍ୟୁର ଭୟ ସେଠାରେ ଥିବା କୌଣସି ସଙ୍କଟକୁ ବିଶ୍ୱାସୀମାନେ କିପରି ପ୍ରତିକ୍ରିୟା କରିବେ ଏହା ଜାଣିବା ସହିତ ଆରମ୍ଭ ହୁଏ। ଆମର ଭରସା ସର୍ବଦା ଭଗବାନଙ୍କ ମୂଳ ହେବ। ବାଇବଲରେ ଆମର ସବୁଠାରୁ ଜଣାଶୁଣା ପଦ, ଯେଉଁଠାରେ ଆମେ ଆରମ୍ଭ କରିବା, ଯାହା ଆମେ ଗୀତ ସଂହିତା 23 ଆମେ ପାଉଅଛୁ, ସେଠି କହୁଛି, ସଦା ପ୍ରଭୁ ମୋର ମେଷପାଳକ, ମୋର କିଛି ଅଭାବ ହେବ ନାହିଁ, ଏହିପରି ଆମେ ପାଉଅଛୁ। ପ୍ରିୟସତା, 10 ପୂର୍ବେ ଏବଂ 1000 ପୂର୍ବେ କରୋନା ଭାଇରସ୍ ବିଷୟରେ ଭଗବାନ ଜାଣିଥିଲେ, ଈଶ୍ୱର ଆମ ଦିନ ବିଷୟରେ ଜାଣିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ସୃଷ୍ଟି ହେବା ପୂର୍ବରୁ ସେ କୌଣସି ଜିନିଷ ଭଗବାନଙ୍କୁ ଆଶ୍ଚର୍ଯ୍ୟ କରିନାହିଁ। ପ୍ରିୟ ଶ୍ରୋତା, ପରମେଶ୍ୱର ଜାଗ୍ରତ ହୋଇ କହିନାହାନ୍ତି, ମୋତେ ଚର୍ଚ୍ଚ ଏବଂ ବିଶ୍ୱ ପାଇଁ ମୋର ଯୋଜନା ପରିବର୍ତ୍ତନ କରିବାକୁ ପଡ଼ିବ, କାରଣ ମୁଁ 2020 ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ୍କୁ ଧ୍ୟାନ ଦେବାକୁ ଭୁଲିଗଲି। ଏହା ପ୍ରଥମ ଜୀବାଣୁ କିମ୍ବା ମହାମାରୀ ନୁହେଁ। ଆପଣ କେବେ ସମ୍ଭାବନା ବିଷୟରେ ଚିନ୍ତା କରିଛନ୍ତି କି? ଈଶ୍ୱର ମଣ୍ଡଳୀକୁ ବ୍ୟବହାର କରନ୍ତି ବା ବ୍ୟବହାର କରିବାକୁ ଚାହୁଁଛନ୍ତି, ବିଶ୍ୱାସକୁ ଦେଖାଇବାକୁ ଚାହୁଁଛନ୍ତି ବା ବିଶ୍ୱାସୀମାନଙ୍କୁ ଦେଖାଇବାକୁ ଚାହୁଁଛନ୍ତି ଯେ କରୋନା ଭାଇରସ୍ ଉପରେ କିପରି ପ୍ରତିକ୍ରିୟା କରିପାରିବା, ଭାଇରସ୍ ସହିତ ଭୟ କ'ଣ ବିଷୟରେ ଆମେ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ କି? ପ୍ରିୟସତା, ଆମେ ମୃତ୍ୟୁ ପ୍ରସଙ୍ଗ ଆଣିବାକୁ ପ୍ରସ୍ତୁତ କି ଏବଂ ତାପରେ କ'ଣ ଅଛି? ଯେତେବେଳେ ଆମର ବନ୍ଧୁ ଏବଂ ସହକର୍ମୀମାନେ ଉଲ୍ଲେଖ କରନ୍ତି ଯେ ପରବର୍ତ୍ତୀ ସମୟରେ ଯାହା ଘଟିବ ସେ ବିଷୟରେ ସେମାନେ କେତେ ଚିନ୍ତିତ, ଆମେ ମଧ୍ୟ କେତେ ଚିନ୍ତିତ ତାହା ସହିତ ଯୋଗା ଦେବା କି? କିମ୍ବା ଆମେ ଯୀଶୁଙ୍କ କଥା ମନରେ ରଖିବୁ ଯେଉଁଥିରେ ସେ କହିଥିଲେ, ଯାହା ଆମେ 6:25-27 ପାଉଅଛୁ, ସେ କହିଲେ, ତେଣୁ ମୁଁ ଆପଣଙ୍କୁ କହୁଅଛି, ତୁମ୍ଭର ଜୀବନ ତୁମ୍ଭେ କ'ଣ ଖାଇବ କିମ୍ବା ପିଇବ କିମ୍ବା ତୁମର ଶରୀର ବିଷୟରେ ତୁମେ ଯାହା କରିବ ସେ ବିଷୟରେ ଚିନ୍ତା କର ନାହିଁ। ଖାଦ୍ୟ ଅପେକ୍ଷା ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ କି? ପ୍ରିୟସୋତା, ଏବଂ ଶରୀର ପୋଷକ ଅପେକ୍ଷା ଶରୀର ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ କି? ଆକାଶର ପକ୍ଷୀମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କିମ୍ବା ଅମଳ କରନ୍ତି ନାହିଁ କିମ୍ବା ଆମାରରେ ସଂରକ୍ଷଣ କରନ୍ତି ନାହିଁ, ତଥାପି ତୁମର ସ୍ୱର୍ଗୀୟ ପିତା ସେମାନଙ୍କୁ ଖାଇବାକୁ ଦିଅନ୍ତି। ଆପଣ ସେମାନଙ୍କ ଅପେକ୍ଷା ଅଧିକ ମୂଲ୍ୟବାନ ନୁହଁ କି? ଏହିପରି ପ୍ରଶ୍ନ କରନ୍ତି ପ୍ରିୟସୋତା। ଚିନ୍ତା କରି ଆପଣଙ୍କ ମଧ୍ୟରେ କିଏ ତାଙ୍କ ଜୀବନରେ ଗୋଟିଏ ଘଣ୍ଟା ଯୋଗ କରିପାରିବ? ଯଦି ପ୍ରଭୁ ପ୍ରକୃତରେ ଆମର ମେଷପାଳକ, ତେବେ ପ୍ରଭୁ ନିଜ ମେଣ୍ଢା ସହିତ ଯାହା କରିବାକୁ ଭାବନ୍ତି ତାହା ମୁକ୍ତ କରେ। ବିଶ୍ୱାସୀ ଭାବରେ ଆମେ ଭୟଭୀତ ହେବା କିମ୍ବା କରୋନା ଭାଇରସ୍ ଆମ ପାଇଁ କ'ଣ କରିପାରେ ସେହି ବିଷୟରେ ଚିନ୍ତା କରିବା। ଆମେ ବିଶ୍ୱାସ କରୁ ଯେ ସମସ୍ତ ଜିନିଷରେ ଈଶ୍ୱର ଯେଉଁମାନେ ତାଙ୍କୁ ଭଲ ପାଆନ୍ତି ଏବଂ ତାଙ୍କ ଉଦ୍ଦେଶ୍ୟରେ ଅନୁଆଇ ଡାକନ୍ତି ସେମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରନ୍ତି। ଆମେ କେବେ ବି ଜାଣିନାହୁଁ ଯେ ଯେତେ ପର୍ଯ୍ୟନ୍ତ ଆମର ବିଶ୍ୱାସ କେଉଁଠାରେ ରହିଛି ସେତେ ପର୍ଯ୍ୟନ୍ତ ଆମେ ଏକ ସଙ୍କଟରେ ନ ପଡ଼ିବା ପର୍ଯ୍ୟନ୍ତ। ଅତୀତରେ ବିସ୍ତାରିତ ମହାମାରୀ ଏବଂ ରୋଗ ଖ୍ରୀଷ୍ଟିଆନମାନଙ୍କ ପାଇଁ ସମାଜରେ ଉଜ୍ଜ୍ୱଳ ହେବାର ସୁଯୋଗ ପାଇଛି। 250 ଖ୍ରୀଷ୍ଟାବ୍ଦ ଏବଂ 270 ଖ୍ରୀଷ୍ଟାବ୍ଦ ମଧ୍ୟରେ ଏକ ଭୟଙ୍କର ମହାମାରୀ ରୋମାନ ସାମ୍ରାଜ୍ୟକୁ ଧ୍ୱଂସ କରିଥିଲା, ଯାହା ୟୁରୋପ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକାରେ ବ୍ୟାପିଥିଲା। ମିଲିମିଲ୍ ଇମିଲା କିମ୍ବା ଛୋଟ ପ୍ଲକ୍ଲ ଥିଲା କି ନାହିଁ ଆମେ ନିଶ୍ଚିତ ନୁହେଁ। ଆମର ଆଜି ଡାକ୍ତରଖାନା ଓ ଔଷଧ ନାହିଁ। ପ୍ଲାଗ୍ ଅଫ୍ ସାଇପିଅନ୍ ନାମରେ ଜଣାଶୁଣା ଏହି ମହାମାରୀ ଉଚ୍ଚତାରେ ସେଣ୍ଟ ସାଇପିଅନ୍ ଲେଖିଥିଲେ ଯେ କେବଳ ରୋମ୍ ସହରରେ ପ୍ରତିଦିନ 5000 ଲୋକ ମୃତ୍ୟୁବରଣ କରୁଥିଲେ, ତାହା ବାକି ସାମ୍ରାଜ୍ୟକୁ ଅନ୍ତର୍ଭୁକ୍ତ କରେ ନାହିଁ। ଏହା କ'ଣ ସମୟରେ ଘଟିଥିଲା? ସମ୍ରାଟ ଡେସିୟମ୍ଙ୍କ ଅଧୀନରେ ଖ୍ରୀଷ୍ଟିଆନମାନଙ୍କ ଉପରେ ଏକ ସାମ୍ରାଜ୍ୟର ବ୍ୟାପିକ ନିର୍ଯାତନା। ଖ୍ରୀଷ୍ଟିଆନଙ୍କ ଶତ୍ରୁମାନେ ମହାମାରୀ ପାଇଁ ଖ୍ରୀଷ୍ଟିଆନମାନଙ୍କୁ ଦାୟୀ କରିଥିଲେ। ଖ୍ରୀଷ୍ଟିଆନମାନଙ୍କର ଦାୟିତ୍ୱ ସହିତ ଦାୟୀ ହେବାର ଦୁଇଟି ସମସ୍ୟା ଥିଲା। ପ୍ରଥମଟି ହେଉଛି ଅନେକ ଖ୍ରୀଷ୍ଟିଆନ ଏହି ମହାମାରୀରେ ମୃତ୍ୟୁବରଣ କରିଛନ୍ତି। ଖ୍ରୀଷ୍ଟିଆନମାନଙ୍କ ହତ୍ୟା କରିବା ପାଇଁ ଖ୍ରୀଷ୍ଟିଆନମାନେ କାହିଁକି କିଛି ଆରମ୍ଭ କରିବେ? କିନ୍ତୁ ସିଦ୍ଧାନ୍ତ ସହିତ ଦ୍ୱିତୀୟ ସମସ୍ୟା ହେଉଛି ଖ୍ରୀଷ୍ଟିଆନମାନଙ୍କର ସେମାନଙ୍କର ପଡ଼ୋଶୀମାନଙ୍କ ପ୍ରତି ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମର ସାକ୍ଷୀ ଥିଲେ। ଯେତେବେଳେ ଅନେକ ଲୋକ ଅସୁସ୍ଥ ଥିବା ଲୋକଙ୍କୁ ପରିତ୍ୟାଗ କରିଥିଲେ, ଖ୍ରୀଷ୍ଟିଆନମାନେ ସେମାନଙ୍କ ପରିବାରକୁ ପରିତ୍ୟାଗ କରିଥିବା ଲୋକଙ୍କ ଯତ୍ନ ନେବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥିଲେ। ଆଣ୍ଟୋନାଇନ୍ ପ୍ଲାଗ୍ରେ ଏକ ଶତାବ୍ଦୀ ପୂର୍ବରୁ ଛୋଟ ପ୍ଲଗ୍ ଭଳି ଲକ୍ଷଣ ରହିଥିଲା। ରୋମର ଜନସଂଖ୍ୟା 10% ମୃତ୍ୟୁବରଣ କଲେ। ଡାକ୍ତରଙ୍କ ସମେତ ନେତା ଓ ଲୋକମାନେ ରୋଗୀମାନଙ୍କୁ ମୃତ୍ୟୁବରଣ କରିବାକୁ ଛାଡ଼ି ସହର ଛାଡ଼ିବାକୁ ଲାଗିଲା। ଖ୍ରୀଷ୍ଟିଆନମାନେ ଅସୁସ୍ଥ ଥିବା ଲୋକଙ୍କ ଯତ୍ନ ନେବା ପାଇଁ ସହରରେ ରହିଥିଲେ। ନଟର ଡ୍ୟାମ୍ ନୂତନ ନିୟମ ଏମ୍ ଆର୍ଲି ଖ୍ରୀଷ୍ଟିଆନ ଧର୍ମର ପ୍ରଫେସର କ୍ୟାଣ୍ଟିଣ୍ଡା ମୋସ୍ କହିଛନ୍ତି, ଏକ ମହାମାରୀ ଯାହା ଜଗତର ଶେଷ ପରି ଦେଖାଯାଉଥିଲା ପ୍ରକୃତରେ ଖ୍ରୀଷ୍ଟିଆନ ଧର୍ମର ପ୍ରସାରକୁ ପ୍ରସ୍ତୁତ କରିଥିଲା। ମୃତ୍ୟୁ ସମ୍ମାନରେ ସେମାନଙ୍କର କାର୍ଯ୍ୟ ଦ୍ୱାରା ଖ୍ରୀଷ୍ଟିଆନମାନ ସେମାନଙ୍କ ପଗନ ପଡ଼ୋଶୀମାନଙ୍କୁ ଦେଖାଇଲେ ଯେ ଖ୍ରୀଷ୍ଟିଆନ ଧର୍ମ ମରିବା ଯୋଗ୍ୟ। ଯେତେବେଳେ ଯୀଶୁ ଆମକୁ କହିଥିଲେ ଯେ ସେ ଉତ୍ତମ ମେଷପାଳକ ଅଟନ୍ତି, ଯେତେବେଳେ ଆମେ ଯୀଶୁଙ୍କୁ ବିଶ୍ୱାସ କରୁ, ପ୍ରିୟସତା କ'ଣ ସେହି ଯୀଶୁଙ୍କଠାରେ ଆପଣ ବିଶ୍ୱାସ କରୁଛନ୍ତି କି? ଆମେ ବିଶ୍ୱାସ କରିବାକୁ ପସନ୍ଦ କରୁ, ଏହାର ଅର୍ଥ ହେଉଛି ଯେ ଯୀଶୁ ସର୍ବଦା ଆମକୁ ଭଲ ଜିନିଷ ସହିତ ଘିରି ରହିବାକୁ ଯାଉଛନ୍ତି। ଯାହା ଆମକୁ ଜୀବନରେ ଆରାମଦାୟକ କରିବ। ସେ ଆମକୁ ସବୁଜ ଚାରଣ ଭୂମିରେ ଶୋଇବାକୁ ଆଗେଇ ନେବାକୁ ଯାଉଛନ୍ତି, ଯେଉଁଠାରେ ଆମକୁ ଖାଇବା ଏବଂ ଖୁସି ହେବା ପାଇଁ ପ୍ରଚୁର ଖାଦ୍ୟ ଅଛି। ପ୍ରିୟ ଶ୍ରୋତା, ତାହେଲେ କ'ଣ ସେହି ଯୀଶୁଖ୍ରୀଷ୍ଟଙ୍କଠାରେ ଆପଣ ବିଶ୍ୱାସ କରୁଛନ୍ତି କି? ତାହେଲେ ଚାଲନ୍ତୁ ସେହି ମେଷପାଳକ ଯୀଶୁଙ୍କ ନାମରେ ଆମେ ପ୍ରାର୍ଥନା ଉଚ୍ଚାର କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଯେହେତୁ ତୁମ୍ଭେ ହେଉଛନ୍ତି ଆମର ମେଷପାଳକ। ଏହି କରୋନା ଭାଇରସ୍ ଆମମାନଙ୍କୁ କିଛି କରିବ ନାହିଁ, ଏହା ଆମ ବିଶ୍ୱାସ। ବିଶେଷ ରୂପରେ ଏହି କରୋନା ଭାଇରସ୍ ରୋଗରେ ମହାମାରୀରୁ ଆମମାନଙ୍କୁ ଦୂରେଇ ରଖ, ସୁରକ୍ଷାରେ ରଖ। ଆଉ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ପାଇଁ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ପୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।